ପ୍ରକୃତିର ପ୍ରକୃତି, ରଚନା ଆନନ୍ଦଚନ୍ଦ୍ର ମିଶ୍ର। ଈଶ୍ୱର ସୃଷ୍ଟ ପଦାର୍ଥ ପ୍ରକୃତି। ପ୍ରକୃତିର ଅର୍ଥ ସୌନ୍ଦର୍ଯ୍ୟ ଓ କୁତ୍ସିତତା। ପ୍ରତ୍ୟେକ ଜୀବ କିଛି ନା କିଛି ଚାତୁରୀ ଦେଖାଇ ବାହାଦୁରୀ ଘେନିଯିବାକୁ ବ୍ୟସ୍ତ। ମନୁଷ୍ୟ ତାର ଗର୍ବର ସୀମା ନ ରଖି ଜୟତକ୍କା ପିଟୁଛି। ପଶୁରାଜ୍ୟ ପାଶବିକ ଭାବ, ପକ୍ଷୀରାଜ୍ୟ ଚାପଲ୍ୟ, ଜଳଚର ବୃନ୍ଦ କ୍ରୀଡ଼ା ଓ କୀଟପତଙ୍ଗ ନିରୀହତା ଦେଖାଇବାରେ ବ୍ୟସ୍ତ। କିନ୍ତୁ ଅନନ୍ତ କାଳରୁ ପ୍ରତ୍ୟେକ ପ୍ରକୃତି ଆଗରେ ନତମସ୍ତକ ହୋଇଆସିଛନ୍ତି ଓ ଆସୁଛନ୍ତି। ପ୍ରକୃତିର ନିୟମରେ କବିର ଲେଖନୀ ନିରବ ହୁଏ, ବାଗ୍ମୀର ବାକ୍ପଟୁତା ବିଲୟ ଭଜେ, ଚିତ୍ରକରର ଓ ଶିଳ୍ପୀର ଚାତୁରୀ କୀଟଦ୍ରଂଷ୍ଟ ହୁଏ। ପ୍ରତ୍ୟେକ ଜୀବ ସମୟର କିଙ୍କର ପରି ନିୟତିର ଓ ପ୍ରକୃତିର ସ୍ରୋତରେ ଭାସି ଯାଉଛନ୍ତି। ଜଗତର ଆନନ୍ଦ କୋଳାହଳରେ ବା ଧ୍ୱଂସର କ୍ରନ୍ଦନ ରୋଳରେ ପ୍ରକୃତିର ପ୍ରକୃତି ଅପରିବର୍ତ୍ତନୀୟ, ଠିକ୍ ଗଡ଼ଳିକା ପ୍ରବାହ। ପ୍ରକୃତି ଚିରସୁନ୍ଦର, ଉଷାର ମନୋହର ଦୃଶ୍ୟ ଦେଖି କେତେ କବି କେତେ କବିତା ଲେଖି ଲେଖନୀ କଣ୍ଠୁ ନିବାରଣ କରିଛନ୍ତି। ଚିତ୍ରକର ତୁଳିକା ଦନ୍ଥଡ଼ା ହୋଇଛି ଓ ଭାବୁକର ଚିନ୍ତାଧାରାରେ ଘୋର ଆବର୍ତ୍ତନ ଘଟିଛି। ନଦୀର କୁଳୁକୁଳୁ ରାଗିଣୀ, କୋକିଳର କୁହୁକୁହୁ ଧ୍ୱନି, ସମୀରଣର ମର୍ମର ଶବ୍ଦ, ଚପଳାର କ୍ଷଣିକ ପ୍ରଭା, ପତ୍ରପୁଷ୍ପର ହାସ୍ୟରେଖା ଓ ଇନ୍ଦ୍ରଧନୁର କମନୀୟ କାନ୍ତି ଠିକ୍ ପୂର୍ବପରି ଗତିଶୀଳ। ତହିଁରେ ଆନନ୍ଦର ଓ ସୌନ୍ଦର୍ଯ୍ୟର କ୍ଷୟବୃଦ୍ଧି କେହି କେବେ ଦେଖିନାହିଁ। ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ଦେଖି କାହାର ବିରାଗ ବା ତୃପ୍ତି ଆସିନାହିଁ କି ଆସିବ ନାହିଁ। ତେଣୁ ଜଣେ ବିଜ୍ଞ କବି ଗାଇ ଯାଇଛନ୍ତି, ସୁନ୍ଦର ତୃପ୍ତିରେ ଅବସାଦ ନାହିଁ। ଯଦି ପୁରୁଣା ବୋଲି କିଛି ଅଛି ତେବେ ତାହା କୃତ୍ରିମ ପଦାର୍ଥ ବ୍ୟତୀତ ଆଉ କ'ଣ। ମନୁଷ୍ୟର ଚିନ୍ତାଧାରା, ଯୁବକ ଯୁବତୀଙ୍କର ସୌନ୍ଦର୍ଯ୍ୟ, ଶିଶୁର ଦରଟି କଥା, ପ୍ରୌଢ଼ର ଜ୍ଞାନଗର୍ଭ ବାଣୀ ପରମ୍ପରା ଏବଂ ଅନ୍ୟାନ୍ୟମାନଙ୍କର ଅଙ୍ଗଭଙ୍ଗୀ ବା ନିଜତ୍ୱ ସବୁ ପୁରୁଣା, ଅତି ପୁରୁଣା। ଆମେ ଗୋଟିଏ ବିଷୟ ଥରେ ବା ଦୁଇଥର ପାଠ କଲେ ତାହା ପୁରୁଣା ଏବଂ କିଛି ଏପରି ଅପ୍ରାକୃତିକ ପଦାର୍ଥ ଏକାଧିକ ବାର ଦେଖିଲେ ବା ଶୁଣିଲେ ତାହା ହୁଏ ଜୀର୍ଣ୍ଣ ଓ ବିରକ୍ତିକର। ପ୍ରକୃତି ତା କାର୍ଯ୍ୟ ସବୁବେଳେ କରିଚାଲିଛି। ପ୍ରତି ମୁହୂର୍ତ୍ତରେ ଓ ପ୍ରତି ପଲକରେ ପ୍ରକୃତି କେତେ ପଦାର୍ଥ ଗଢ଼ୁଛି, କେତେ ପଦାର୍ଥ ଓ ଜୀବଙ୍କୁ ଭସ୍ମ କରିଛି, ତାହାର କେହି ହିସାବ ରଖୁଛି କି? ଭାଙ୍ଗିବା ଗଢ଼ିବା ତାର ଯେପରି ଧର୍ମ, ତାର ଏ ଭଙ୍ଗା ଓ ଗଢ଼ାର ଅନ୍ତ ନାହିଁ, ଠିକ୍ ଅନନ୍ତ କାଳ ପରି ଅନନ୍ତ। ପ୍ରକୃତିରେ କାହାର ସ୍ଥାୟିତ୍ୱ ନାହିଁ। ପତ୍ର, ପୁଷ୍ପ, ଫଳ, ପକ୍ଷୀ, ପଶୁ, ମାନବ, ସ୍ଥାବର, ଜଙ୍ଗମ, ଗ୍ରହ, ନକ୍ଷତ୍ର ଓ ଶୂନ୍ୟ, କାହାର ମଧ୍ୟ ସ୍ଥିରତା ନାହିଁ। ଗତିରୁ କିଛି ଜଣାପଡ଼େ ନାହିଁ। କେତେକ କହନ୍ତି ସୂର୍ଯ୍ୟର ଦିନେ ବିଲୟ ହେବ, ତେବେ ତା ପରଦିନ ବ୍ରହ୍ମାଣ୍ଡ ଅନ୍ଧକାରମୟ ହେବ ନା ଆଲୋକମୟ ହେବ, ଏଥିର ଉତ୍ତର ସମସ୍ତଙ୍କୁ ଅଗୋଚର। ପ୍ରକୃତିର ଆଦେଶ ପାଳନ କରି ମାତାର ଗର୍ଭାଶୟରେ ଶିଶୁର ଉତ୍ପତ୍ତି ଓ ତହିଁରୁ ବାହାରି ବାହ୍ୟ ଆଲୋକ ଦର୍ଶନ, ବୀଜରୁ ଅଙ୍କୁରୋଦ୍ଗମ, ସେହି ନିୟମର ବଶବର୍ତ୍ତୀ ହୋଇ ଶିଶୁ, ଶାବକ ଓ ଅଙ୍କୁର କ୍ରମେ ବର୍ଦ୍ଧିଷ୍ଣୁ ହୁଅନ୍ତି ଏବଂ ସୁନ୍ଦର ଶୈଶବ, ବାଲ୍ୟ, ପୌଗଣ୍ଡ, ଯୌବନ ଓ ବାର୍ଦ୍ଧକ୍ୟକୁ ଅତିକ୍ରମ କରନ୍ତି। ଆଉ ମଧ୍ୟ ସେଇ ନିୟମର କଷାଘାତରେ ସମସ୍ତେ ରୋଗଦଗ୍ଧ, ମୃତ ଓ କଳଙ୍କିତ ହୁଅନ୍ତି। ଖରାପ, ଜୀବନୀ ଶକ୍ତିହୀନ ଓ ପୁରୁଣା ପଦାର୍ଥକୁ ପ୍ରକୃତି ଭସ୍ମ କରି ମୃତ୍ତିକାରେ ପରିଣତ କରେ ଓ ସେଇ ପଚାସଢ଼ା ମୃତ୍ତିକା ସାହାଯ୍ୟରେ ନୂତନ ପଦାର୍ଥର ଆବିଷ୍କାର ଓ ସୃଷ୍ଟି ହୁଏ। ବୃକ୍ଷ ଶୁଷ୍କ ହୋଇ ମାଟିରେ ମିଶେ, ସେହି ଶୁଷ୍କ ତରୁ ସାହାଯ୍ୟରେ ମନୁଷ୍ୟର ବାହୁବଳ ଓ ଜ୍ଞାନ ଯୋଗ କରି କେତେକ ନୂତନ ପଦାର୍ଥ ସେ ଗଢ଼େ। କିନ୍ତୁ ପ୍ରକୃତି ଆଗରେ ସେସବୁ ଅତି ପୁରୁଣା। ତେଣୁ ମାନବ କର୍ତ୍ତୃକ ଗଠିତ ଓ ଉଦ୍ଭାବିତ ପ୍ରତିମୂର୍ତ୍ତି, ଆସବାବ ଓ ପଦାର୍ଥ କ୍ରମେ ପ୍ରକୃତି ଦ୍ୱାରା ନଷ୍ଟ ହୁଏ। ପ୍ରକୃତିର ଅନେକ ଭୃତ୍ୟ, ସେଥିମଧ୍ୟରେ ଜଳ, ବାୟୁ, ଅନଳ, ତାପ, ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଅନେକ ଶକ୍ତି ପ୍ରଧାନ। ଏମାନେ ପ୍ରତ୍ୟେକ ବସ୍ତୁକୁ ମୃତ୍ୟୁ ଦିଗକୁ ଟାଣନ୍ତି ଓ ପ୍ରତ୍ୟେକକୁ ଜୀବନୀ ଶକ୍ତି ଦିଅନ୍ତି, ଠିକ୍ ବିଷ ଅମୃତ ସିନା, ବଡ଼ ବିଚିତ୍ର। ଏହା ବ୍ୟତୀତ ପ୍ରକୃତିର ଯଥେଷ୍ଟ ବିଚାର ଶକ୍ତି ରହିଛି। ପ୍ରକୃତି ଯାହାକୁ ଯେତେ ଶୀଘ୍ର ଜନ୍ମ ଦିଏ ତାକୁ ସେତେ ଶୀଘ୍ର ମଧ୍ୟ ହରଣ କରିନିଏ। ଅନେକ ବୀଜାଣୁ ଅଛନ୍ତି ଯେ ସେମାନଙ୍କର ପ୍ରତି ମୁହୂର୍ତ୍ତରେ ଜନ୍ମ ହୁଏ ଓ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଘଟେ। କିନ୍ତୁ ମନୁଷ୍ୟ, ଗାଈ ଓ ହସ୍ତୀ ପ୍ରଭୃତି ଜୀବ ବହୁ କଷ୍ଟରେ ଓ ଅନେକ ଦିନ ପରେ ଗୋଟିଏ ମାତ୍ର ଶାବକ ଜନ୍ମ କରନ୍ତି। ତେଣୁ ପ୍ରକୃତି ରାଜ୍ୟରେ ଏମାନେ 60, 100 ବା 200 ବର୍ଷ ବଞ୍ଚନ୍ତି। ସୃଷ୍ଟିରେ ଜନ୍ମ ଲାଭ ପରେ ପ୍ରତ୍ୟେକକୁ ପ୍ରକୃତି ସଙ୍ଗରେ ଯୁଦ୍ଧ କରିବାକୁ ହୁଏ। ସେହି ଯୁଦ୍ଧର କାଳ ଅନ୍ୟ ଅର୍ଥରେ ଆମର ଜୀବିତାବସ୍ଥା। ପ୍ରକୃତି ବହୁ ବିଚାରରେ ଜୀବନ ଦିଏ। ଏହି ଅଲଙ୍ଘନୀୟ ନିୟମ ଅନୁସାରେ ମାଛ, ମାଛି, ମଶା, ପ୍ରଜାପତି ଓ ତେଲୁଣି ପୋକ କୋଟି କୋଟି ଅଣ୍ଡା ଦିଅନ୍ତି। ବିରାଡ଼ି, କୁକୁର, ଛେଳି, ମେଣ୍ଢା ଓ ବ୍ୟାଘ୍ର ପ୍ରଭୃତି ଜୀବ ଏକ ସମୟରେ 2-8-10 ଯାଏ ଛୁଆ ପ୍ରସବ କରନ୍ତି ଏବଂ ମର୍କଟ, ମନୁଷ୍ୟ, ହସ୍ତୀ ଓ ହରିଣ ପ୍ରଭୃତି ଜୀବ ଗୋଟିଏ ଅଥବା କ୍ୱଚିତ 2 ଶିଶୁ ଜନ୍ମ କରନ୍ତି। ଏହାର କାରଣ କ'ଣ? ଚାକ୍ଷୁଷ ପ୍ରମାଣରୁ ଜଣାଯାଏ ଯେ ଯେଉଁ ଜୀବ ଯେତେ ବେଶୀ ଜନ୍ମ କରେ ସେ ଜୀବର ସେତେ ସଂଖ୍ୟା ପ୍ରକୃତିରେ ବିନଷ୍ଟ ହୁଅନ୍ତି। ପ୍ରମାଣ ସ୍ୱରୂପ ମାଛି, ମାଛ ଓ ମଶାମାନେ ବର୍ଷର କୌଣସି ନିର୍ଦ୍ଦିଷ୍ଟ ସମୟରେ ଏବଂ ଦିନେ 2 ମଧ୍ୟରେ କୋଟି କୋଟି ସଂଖ୍ୟାରେ ବଢ଼ିଯାଆନ୍ତି। କିନ୍ତୁ ସେମାନଙ୍କର ପରିଣତି କ'ଣ ହୁଏ? ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟାନ୍ୟ ଅନେକ ଜୀବଙ୍କର ଖାଦ୍ୟ ହୁଅନ୍ତି। କେତେକ ଅଳ୍ପ ସମୟ ପରେ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ଶେଷକୁ ରହନ୍ତି ଅତି କମ୍। ପ୍ରଜାପତି ଓ ତେଲୁଣି ପୋକ ଏକ ସମୟରେ ଅନେକ ଡିମ୍ବ ଦିଅନ୍ତି ଓ ଡିମ୍ବ ଦେଇ ସାରିବାର ପର ମୁହୂର୍ତ୍ତରେ ଅଣ୍ଡା ବା ଶାବକଗୁଡ଼ିକୁ ପ୍ରକୃତି କୋଳରେ ଛାଡ଼ିଦେଇ ଜୀବଲୀଳା ସମ୍ବରଣ କରନ୍ତି। ପ୍ରକୃତି ସେମାନଙ୍କର ଧାତ୍ରୀ ହୋଇ ତାଙ୍କୁ ଖାଦ୍ୟ ଦେଇ ବଢ଼ାଏ। ସେଥିରେ ଅନେକ କୁଦି ଦଳି ହୋଇ ଓ କେତେକ ଖାଦ୍ୟ ରୂପେ ବ୍ୟବହୃତ ହୋଇ ନଷ୍ଟ ହୁଅନ୍ତି। ଶେଷକୁ ବଞ୍ଚନ୍ତି 2। ସେମାନେ ମଧ୍ୟ ତାଙ୍କ ମା ଭଳି ଡିମ୍ବ ଦେଇ ମରିଯାଆନ୍ତି। ତେବେ ତାଙ୍କ କାର୍ଯ୍ୟ କ'ଣ ଓ ସୁଖ ଦୁଃଖ କ'ଣ, ଏହା କ'ଣ ମନୁଷ୍ୟ ଭାବିପାରେ? ଏଥିର ଉତ୍ତର କେବଳ ସେହି ନିୟନ୍ତ୍ରୀ ନିୟତି ଦେଇପାରେ। କୁତି, ବିରାଡ଼ି ଓ ବ୍ୟାଘ୍ରୀ ଏକ ସମୟରେ 4-8 ଶିଶୁଙ୍କୁ ଜନ୍ମ ଦିଅନ୍ତି। କିନ୍ତୁ ପ୍ରକୃତିର ନିୟମ ଅନୁସାରେ ହେଟାବାଘ, ଭୁଆ ବିରାଡ଼ି ଓ ବ୍ୟାଘ୍ର ଦ୍ୱାରା ଅନେକ ଶିଶୁ ନଷ୍ଟ ହୁଅନ୍ତି। ତେବେ ପ୍ରକୃତିର ବିଚାର ଠିକ୍ ଅଛି। ଯଦି ପ୍ରକୃତି ଏପରି ଜୀବମାନଙ୍କୁ ଦୀର୍ଘ ଜୀବନ ଦେଇ ସମସ୍ତଙ୍କୁ ବଞ୍ଚାଇ ରଖନ୍ତା, ତେବେ ବୋଧହୁଏ ଅନ୍ୟ ସବୁ ପ୍ରାଣୀ ଲୋପ ପାଇ ଏ ଜଗତ ମାଛି, ମଶା, ପ୍ରଜାପତି, ତେଲୁଣି ପୋକ, ବ୍ୟାଘ୍ର, ବିଡ଼ାଳ, କୁକୁର ଓ ଛାଗମୟ ହୋଇସାରନ୍ତାଣି। ଆଜି ଜଗତରେ ପ୍ରତିଦିନ ଅନେକ ମଶା, ମାଛି ଓ ମାଛ ମଲେ ମଧ୍ୟ କେହି ଜାଣୁନାହାନ୍ତି। ତେବେ ବାଘଟିଏ ମଲେ ଆନନ୍ଦ ଅନୁଭବ କରନ୍ତି ଏବଂ ଛେଳିଟିଏ ହାଣି ଖାଇବା ପାଇଁ ପାଟିରୁ ଲାଳ ବୁହାନ୍ତି। କିନ୍ତୁ ଜଣେ ମନୁଷ୍ୟ ବା ଗୋଟିଏ ହାତୀ ମଲେ ଅନେକ ଦୁଃଖିତ ହୁଅନ୍ତି। ବାଘ, ଛେଳି ବା କୁକୁର ମଲେ ଆମେ ହସୁ। ଏପରି ସ୍ଥଳରେ ଆମେ ମଲେ ସେମାନେ ହସୁଥିବେ କି ନାହିଁ କିଏ କହିପାରିବ? ଏହି ପ୍ରକୃତିର ନିୟମକୁ ଦେଖିଲେ ଜଣାଯାଏ ଯେ ଯେଉଁ ସମୟରେ ଜ୍ଞାନୀମାନେ ପ୍ରଚାର କରି ଯାଇଛନ୍ତି ଜୀବହତ୍ୟା ନିଷିଦ୍ଧ, ସେହି ସମୟରୁ ଆଜି ଯାଏ ଏହି ନିୟମକୁ ପ୍ରତି ଜୀବ ପକ୍ଷରେ ପ୍ରୟୋଗ କରିଥିଲେ ଫଳ କ'ଣ ହୋଇଥାନ୍ତା? ଅନେକ ଜୀବ ଖାଦ୍ୟ ଅଭାବରେ ମରିନଥାନ୍ତେ କି? ପ୍ରକୃତିରେ ସବୁବେଳେ ଖାଦ୍ୟ ଖାଦକ ଲୀଳା ଚାଲିଛି। ପ୍ରକୃତି ସର୍ବଦା ଜୀବଜଗତ ସଙ୍ଗେ ଖେଳୁଛି। ପ୍ରକୃତିରେ ଅଛି ପ୍ରଜାପତି ପେଚାର, ପତରଲଚ୍ଛା ପୋକ ପକ୍ଷୀର ଓ ଶୁଆ ଛଞ୍ଚାଣର ଖାଦ୍ୟ। ତେବେ ପ୍ରକୃତି ଏପରି କରିଛି ଯେ ପ୍ରଜାପତିର ପକ୍ଷ ବା ଡେଣାରେ ଥିବା କୃଷ୍ଣଚିହ୍ନ 2 ଦେଖି ପେଚା ତାକୁ ଅନ୍ୟ ପେଚା ବୋଲି ଡରିଯାଏ। ପତରଲଚ୍ଛା ପୋକ ପତ୍ରର ରଙ୍ଗ ସଙ୍ଗେ ନିଜର ରଙ୍ଗକୁ ମିଳାଇଥିବାରୁ ଖାଦ୍ୟାର୍ଥୀ ପକ୍ଷୀ ତାକୁ ଦେଖିପାରେ ନାହିଁ ଓ ଶୁଆମାନେ ହରିତ ବର୍ଣ୍ଣ ବିଶିଷ୍ଟ ବୃକ୍ଷରେ ଚଳପ୍ରଚଳ ହେଉଥିବାରୁ ଛଞ୍ଚାଣ ସେମାନଙ୍କୁ ଦେଖିପାରେ ନାହିଁ। ଏହା ବ୍ୟତୀତ ଲାଉଡଙ୍କିଆ ସାପ ଶିକାର କରିବା ପାଇଁ ପତରର ଶାଗୁଆ ବର୍ଣ୍ଣ ଧରେ ଓ ଧୂସର ଭଲ୍ଲୁକ ଶିକାର ଜୁଟିବା ଲାଳସାରେ ବରଫର ରଙ୍ଗ ସଙ୍ଗେ ନିଜର ରଙ୍ଗକୁ ମିଶାଏ। ନିଜ ନିଜର ଚଳାଚଳ ହେବା ସ୍ଥାନର ବର୍ଣ୍ଣ ସଙ୍ଗେ ଅନେକ ଜୀବ ନିଜ ଦେହର ବର୍ଣ୍ଣକୁ ମିଶାଇଥାନ୍ତି। କି ଅଦ୍ଭୁତ ସେ ପ୍ରକୃତି ଓ ତାହାର କାର୍ଯ୍ୟ! ପ୍ରକୃତିର ପ୍ରକୃତି ବିଚିତ୍ର, କାର୍ଯ୍ୟ ଓ ଶକ୍ତି ଅନନ୍ତ। ପ୍ରକୃତି ଆଦିଶକ୍ତି ଓ ପ୍ରକୃତି ଭଗବାନ। ପ୍ରକୃତି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା। ପ୍ରକୃତି ସୁନ୍ଦର ଓ ପ୍ରକୃତି କୁତ୍ସିତ। ପ୍ରକୃତିର ଶକ୍ତି ଉନ୍ନତି ଓ ପ୍ରକୃତିର ଅବହେଳା ବିକୃତି। ହେ ମା ଅନନ୍ତ ଶକ୍ତିମୟୀ ଅନନ୍ତ ପ୍ରକୃତି, ଜୀବଜଗତର କୃତଜ୍ଞତା ଭକ୍ତି ଓ ଶ୍ରଦ୍ଧା ଗ୍ରହଣ କର। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏକ ଚମତ୍କାର ପ୍ରବନ୍ଧ ପ୍ରକୃତିର ପ୍ରକୃତି, ରଚନା ଆନନ୍ଦ ଚନ୍ଦ୍ର ମିଶ୍ର। ରହିଲୁ, ନମସ୍କାର।